ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାଲାୱି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା 22 ରୁଷ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମରେ 5 ଓ ବିହାରରେ 4 ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ଭୁଟାନରେ ଜଳବିଦ୍ୟୁତ୍ର ବିକାଶ ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ଶକ୍ତିମନ୍ତ୍ରୀ ମନୋହର ଲାଲ। ଏବଂ ବେଙ୍ଗାଲୁରୁରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 3 ହରାଇ କରିଛି 231 ରନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର ମାଲାୱି ପ୍ରତିପକ୍ଷ ଲାଜାରସ୍ ଚାକୁଏରାଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ରାଷ୍ଟ୍ରପତି ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଭାରତ ଏବଂ ମାଲାୱି ମଧ୍ୟରେ କଳା ଓ ସଂସ୍କୃତି, କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଔଷଧ ଆଦି କ୍ଷେତ୍ରରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଛଡ଼ା ଭାରତ ମାଲାୱିକୁ 1000 ମେଟ୍ରିକ୍ ଟନ୍ ଧାନ ଯୋଗାଇ ଦେବ ବୋଲି ଘୋଷଣା କରିଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାଲାୱିସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା 22 2 ଲାଗି ରୁଷ ଗସ୍ତ କରିବେ। କାଜାନ୍ଠାରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଅନୁଷ୍ଠିତ ହେବାକୁ ଥିବା 16 ବ୍ରିକ୍ସ ସମ୍ମିଳନୀର ଚଳିତଥରର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦର ସଶକ୍ତିକରଣ। ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଲାଗି ସୁଚିନ୍ତିତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ। ସେହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ସହାୟତା ସହିତ ପୂର୍ବରୁ ବ୍ରିକ୍ସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ଗସ୍ତ ଅବସରରେ ସେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି। ସମାଧାନ କୈନ୍ଦ୍ରିକ ସୁଶାସନ ଆଜି ଏନ୍ଡିଏ ସରକାରଙ୍କ ପରିଚୟ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତକାଲି ଚଣ୍ଡୀଗଡ଼ଠାରେ ଏନ୍ଡିଏ ନେତୃବୃନ୍ଦଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥିବା ଯୋଗୁଁ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକ ସଫଳତା ସହ ଜନସାଧାରଣଙ୍କୁ ସୁଶାସନ ଦେଇପାରିଛି। ସୁଶାସନ, ତ୍ୱରିତ ନିଷ୍ପତ୍ତି ନେବାର ପ୍ରକ୍ରିୟା ଏବଂ ଶାସନରେ ସ୍ୱଚ୍ଛତା ଯୋଗୁଁ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକରେ ପୁଞ୍ଜିନିବେଶ କରିବା ଲାଗି ଅଧିକରୁ ଅଧିକ ନିବେଶକ ଆକୃଷ୍ଟ ହେଉଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏନ୍ଡିଏ ସରକାର ସାଧାରଣ ନାଗରିକଙ୍କର ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି। ଏହାଛଡ଼ା ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ଶେଷ ଧାଡ଼ିର ବ୍ୟକ୍ତିଙ୍କ ନିକଟରେ ଯେଭଳି ସଫଳତାର ସହ ପହଞ୍ଚପାରିବ ସେ ଦିଗରେ ଏନ୍ଡିଏ ସରକାର ସର୍ବଦା ପ୍ରୟାସ ଜାରି ରଖିଛନ୍ତି। ଏଥିଲାଗି ଗତ 10 ମଧ୍ୟରେ ଏନ୍ଡିଏ ସରକାରଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ କେତୋଟି ପ୍ରସ୍ତାବ ପାରିତ ହୋଇଛି। ଭାରତର ସମ୍ଭିଧାନର 75 ପୂର୍ତ୍ତି ଅବସରରେ ସମ୍ଭିଧାନ କା ଅମୃତ ମହୋତ୍ସବ ପାଳନ ଏବଂ 2025 ମସିହାକୁ ଗଣତନ୍ତ୍ର ହତ୍ୟାର 50 ପୂର୍ତ୍ତି ପାଳନ ଲାଗି 2 ପୃଥକ ପ୍ରସ୍ତାବ ଏହି ବୈଠକରେ ପାରିତ ହୋଇଛି। ସେହିଭଳି ଭଗବାନ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ଜନ୍ମବାର୍ଷିକୀ ସହିତ ଆଗାମୀ ବର୍ଷ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିବା ଜଣାଯାଇଛି। ବିହାରରେ 4 ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ଗୟା, କାଇମୁର ଏବଂ ଭୋଜପୁର ଜିଲ୍ଲା ଅନ୍ତର୍ଗତ ଇମାମଗଞ୍ଜ, ବେଲଗଞ୍ଜ, ରାମଗଡ଼ ଓ ତରାଇ ବିଧାନସଭା ଆସନ ଲାଗି ଆସନ୍ତା ମାସ 13 ଦିନ ମତଦାନ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତା 25 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। 30 ଦିନ ଏହି ମନୋନୟନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ। ନଭେମ୍ବର 23 ଦିନ ଭୋଟ ଗଣତି ହେବ ବୋଲି ସୂଚନା ଦିଆଯାଇଛି। ଏହି 4 ବିଧାନସଭା ଆସନଗୁଡ଼ିକରେ ବିଜୟୀ ହୋଇଥିବା ବିଧାୟକ ଜିତନ ରାମ ମାଝି, ସୁରେନ୍ଦ୍ର ପ୍ରସାଦ ଯାଦବ, ସୁଧାକର ସିଂ ଏବଂ ସୁଦାମ ପ୍ରସାଦ ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଆସାମରେ ମଧ୍ୟ ପାଞ୍ଚଟି ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଗୌହାଟୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋଏଲ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ 9 ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁଟାନର ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ମନ୍ତ୍ରୀ ଲିଓନପୋ ଜେମ୍ ସେରିଂ ଆଜି ନୂଆଦିଲ୍ଲୀଠାରେ ଶକ୍ତିମନ୍ତ୍ରୀ ମନୋହରଲାଲଙ୍କୁ ଭେଟିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜଳବିଦ୍ୟୁତ୍ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଭୁଟାନରେ ଜଳବିଦ୍ୟୁତ୍ର ବିକାଶ ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତାକୁ ଶକ୍ତିମନ୍ତ୍ରୀ ଶ୍ରୀ ଲାଲ ଦୋହରାଇଛନ୍ତି। ଏତଦ୍ବ୍ୟତୀତ ଆପୋଷ ସ୍ୱାର୍ଥ ଜଡ଼ିତ ଏଭଳି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଭୁଟାନକୁ ଭାରତ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି। ସେହିଭଳି ନିରନ୍ତର ଶକ୍ତି ସହଯୋଗ ମାଧ୍ୟମରେ ଆଞ୍ଚଳିକ ଶକ୍ତି ସୁରକ୍ଷାକୁ ବୃଦ୍ଧି କରିବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମଧ୍ୟ ଉଭୟ ନେତା ନିଜର ମତ ବିନିମୟ କରିଛନ୍ତି। ଭାରତ ଆଜି ପପୁଆ ନ୍ୟୁଗୁନିଆକୁ 12 ହେମୋ ଡାୟାଲିସିସ୍ ମେସିନ୍ ପଠାଇଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ମେସିନ୍ଗୁଡ଼ିକୁ ଆଜି ଗୁଜରାଟର ପିପାପା ବନ୍ଦରରୁ ପପୁଆ ନ୍ୟୁଗୁନିଆର ମୋର୍ସପାଇ ବନ୍ଦରକୁ ପଠାଯାଇଛି। ଏହାଦ୍ୱାରା ଭାରତ ପ୍ରଶାନ୍ତ ମହାସାଗର ଦ୍ୱୀପାଞ୍ଚଳ ସହଯୋଗ ଫୋରମ୍ରେ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରତି ପୂରଣ କରାଯାଇପାରିଛି। ଏହି ସହାୟତା ପପୁଆ ନ୍ୟୁଗୁନିଆର ସ୍ୱାସ୍ଥ୍ୟସେବାକୁ ଅଧିକ ସଶକ୍ତ କରିବ। ଏତଦ୍ବ୍ୟତୀତ ଭାରତ ଲେବାନନକୁ ମଧ୍ୟ ମାନବୀୟ ସହାୟତା ଆକାରରେ 33 ଟନ୍ ବିଭିନ୍ନ ଔଷଧୀୟ ସାମଗ୍ରୀ ପଠାଇବ। ଏହାର ଅଂଶସ୍ୱରୂପ ଆଜି ପ୍ରଥମ ପର୍ଯ୍ୟାୟରେ 11 ଟନ୍ ଔଷଧୀୟ ସାମଗ୍ରୀ ସେଠାକୁ ପଠାଯାଇଛି ବୋଲି ଶ୍ରୀ ଜୟସ୍ୱାଲ ଉଲ୍ଲେଖ କରିଛନ୍ତି। ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସୁରାନକୋଟେ ସେକ୍ଟରର ଦୁନ୍ଦାକ୍ ଅଞ୍ଚଳରୁ ସୁରକ୍ଷା ବାହିନୀ ଆଜି ଏକ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି। ଏହି ସନ୍ଦିଗ୍ଧ ବ୍ୟକ୍ତି ନିକଟରୁ 4 ଗ୍ରେନେଡ୍ ସମେତ ଅନ୍ୟ କେତେକ ମାରଣାସ୍ତ୍ର ଜବତ କରାଯାଇଛି। ନିକଟରେ ପୁଞ୍ଚ ଓ ସୁରାନକୋଟେ ସହରରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ଏହି ସନ୍ଦିଗ୍ଧ ବ୍ୟକ୍ତିର ସମ୍ପୃକ୍ତି ଥିବା ବିଷୟ ପୁଞ୍ଚ ପୁଲିସ୍ ସନ୍ଦେହ କରୁଛି। ଏଥିସହିତ ଦୁନ୍ଦାକ୍ ସଂଲଗ୍ନ ଅଞ୍ଚଳକୁ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ଖାନତଲାସୀ କରାଯାଉଥିବା ଜଣାଯାଇଛି। ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ସମ୍ପର୍କିତ ନିୟମ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଗଠିତ କମିଟି ଆଜି ତା'ର ଚିଠା ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ପ୍ରଦାନ କରିଛି। ରାଜ୍ୟର ପୂର୍ବତନ ଶାସନ ସଚିବ ଶତ୍ରୁଘ୍ନ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଦାଖଲ କରିଥିବା ଚିଠା ପ୍ରସ୍ତାବ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିବା ପରେ ଏହି ନିୟମ ତୁରନ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଏହି ନିୟମ ନାଗରିକଙ୍କ ମଧ୍ୟରେ ସମାନତା ବଜାୟ ରଖିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଧାମୀ କହିଛନ୍ତି। କ୍ରିକେଟ୍ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 3 ହରାଇ 231 ରନ୍ କରିଛି। ଦଳ ପକ୍ଷରୁ ବିରାଟ କୋହଲି ଏବଂ ସର୍ଫରାଜ ଖାଁ 70 ରନ୍ ଲେଖାଏଁ କରିଥିବା ବେଳେ ରୋହିତ ଶର୍ମା 52 ରନ୍ ସଂଗ୍ରହ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜେସ୍ ପଟେଲ 2 ଓ ଗ୍ଲେନ୍ ଫିଲିପ୍ସ 1 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତର ପ୍ରଥମ ଇନିଂସର ସ୍କୋର 46 ରନ୍ର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ 402 ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ରାଚିନ 134 ରନ୍ କରିଥିବା ବେଳେ କନ୍ୱେ 91 ଏବଂ ଟିମ୍ ସାଉଥି 65 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ସ୍ପିନର କୁଲଦୀପ ଓ ଜାଡେଜା 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ବର୍ତ୍ତମାନ ନ୍ୟୁଜିଲାଣ୍ଡଠାରୁ 125 ରନ୍ ପଛରେ ରହିଛି। ବିରାଟ କୋହଲି ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ 9000 ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ବ୍ୟାଟିଂ କରିବା ସମୟରେ ସେହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପୂର୍ବରୁ ଭାରତ ପକ୍ଷରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାଭିଡ୍ ଏବଂ ସୁନୀଲ ଗାଭାସ୍କର ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଆଗାମୀ 23 ଓ 24 ତାରିଖରେ ପ୍ରବଳ ବର୍ଷା ହେବାରୁ ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି। ସେହିଭଳି ଆଗାମୀ 3-4 ଦିନ ମଧ୍ୟରେ ସମାନ ଧରଣର ବର୍ଷା ତାମିଲନାଡୁ, ପୁଡୁଚେରୀ, କାରାଇକାଲ ଓ କର୍ଣ୍ଣାଟକର କେତେକ ସ୍ଥାନରେ ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆଗାମୀ ରବିବାର ଓ ସୋମବାର 2 ଦିନ ଧରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାଲାୱି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 22 ରୁଷ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମରେ 5 ଓ ବିହାରରେ 4 ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ ବେଙ୍ଗାଲୁରୁରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା 3 ୱିକେଟ୍ ହରାଇ କରିଛି 231 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।